ଆପଣ ଆଡଭେଣ୍ଟିଷ୍ଟ ଫଲ ରେଡିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।
ଏହା ଆଡଭେଣ୍ଟିଷ୍ଟ ୱାର୍ଲ୍ଡ ରେଡିଓ ଭଏସ୍ ଅଫ୍ ହୋପ୍ ଜୀବନଧାରା। ଓଡ଼ିଆ ରେଡିଓ କାର୍ଯ୍ୟକ୍ରମ ଯାହା ଆମର ଆନ୍ତର୍ଜାତୀୟ ଆଘାତ କେନ୍ଦ୍ରରୁ ପ୍ରସାରଣ କରାଯାଉଛି ପ୍ରତିଦିନ ରାତି 9:30। ମୁଁ ସୁବ୍ରତ କୁମାର ପତି ପ୍ରେମର ସହ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଚାଲନ୍ତୁ ଆଜିର 30 ମିନିଟର କାର୍ଯ୍ୟକ୍ରମ ବିଷୟରେ ଜାଣିନେବା। ପ୍ରଥମେ ରଖିଛୁ ଆଧ୍ୟାତ୍ମିକ ଭକ୍ତିମୟ ଗୀତ, ଏହାପରେ ଶୁଣିବା ସ୍ୱାସ୍ଥ୍ୟ ବିଷୟରେ ଭକ୍ତଙ୍କଠାରୁ ଜୀବନଦାୟକ ଈଶ୍ୱରଙ୍କ ବାକ୍ୟ। ପ୍ରିୟ ଶ୍ରୋତା, ତାହେଲେ ଚାଲନ୍ତୁ ଶୁଣିବା ଏକ ଆଧ୍ୟାତ୍ମିକ ଭକ୍ତିମୟ ଗୀତ।
ଜୀବନ କର ତୁମେ ହିଁ ପ୍ରେମିକ। ନୂଆ ଜୀବନ ପ୍ରେମି ତୁମର କୁଶ କାଟି ଝୁଲିଥିଲ ପ୍ରଭୁ ହେ ମୋହର ଦେବାକୁ ନୂଆ ଜୀବନ ପ୍ରେମି ତୁମର କୁଶ କାଟି ଝୁଲିଥିଲ ପ୍ରଭୁ ହେ ମୋହର ଘୁଞ୍ଚିଥିଲା ମୋର ମନୁତିମିର ପୁନରୁତ ନିତ୍ୟ ଜୀବିତ ଘୁଞ୍ଚିଥିଲା ମୋର ମନୁତିମିର ପୁନରୁତ ନିତ୍ୟ ଜୀବିତ ତୁମେ ହିଁ ପାଳକ ମୋର ତୁମେ ହିଁ ଚାଳକ ମୋହର ତୁମେ ହିଁ ପାଳକ ମୋର
ठिकाणा एडवेंटिस्ट मीडिया सेंटर एसडीए मिशन कंपाउंड सलिशपुरी पार्क पुणे 411037 महाराष्ट्र बा खोलंतु आमर वेबसाइट जेकोनसी एंड्रॉइड फोन स्मार्टफोन डेस्कटॉप लैपटॉप किंबा टैबलेट आमर वेबसाइट www.awr.org/ori वर्तमान चालंतु सुनिबा ईश्वरंक भक्तंक थारु ईश्वरंक जीवनदायक वाक्य
ପଶୁର ଚିହ୍ନ। ନମସ୍କାର ପ୍ରିୟ ଶ୍ରୋତା, ସେହି ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟମୀ ଅନୁଗ୍ରହ ପରମ ପିତାଙ୍କ ମଧୁର ନାମରେ ମୁଁ ପାଷ୍ଟର ପୂର୍ଣ୍ଣଚନ୍ଦ୍ର ଆଉ ଥରେ ଆପଣମାନଙ୍କୁ ଏହି କାର୍ଯ୍ୟକ୍ରମରେ ସ୍ୱାଗତ କରୁଅଛି। ସେହି ସର୍ବଶକ୍ତି ପରମେଶ୍ୱର ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଆପଣଙ୍କୁ ସମସ୍ତ ଦୁଃଖ କଷ୍ଟ ବାଧା କ୍ଲେଶ ଓ ରୋଗରୁ ଦୂରେଇ ରଖନ୍ତୁ। ଶତ୍ରୁ ଶୈତାନ ହସ୍ତରୁ ସେ ଆପଣଙ୍କୁ ସୁରକ୍ଷାରେ ରଖନ୍ତୁ। ତାହାଙ୍କ ପ୍ରେମ, ତାହାଙ୍କ ସ୍ନେହ, ତାହାଙ୍କ କୃପା ସଦାସର୍ବଦା ଆପଣଙ୍କ ସହ ବର୍ତ୍ତି ରହୁ। ପ୍ରିୟ ଶ୍ରୋତା, ଚାଲନ୍ତୁ ଆଜି ଆମ୍ଭେମାନେ କିଛି ସମୟ ପବିତ୍ର ଶାସ୍ତ୍ର ବାଇବଲଠୁ ତାହାଙ୍କ ଜୀବନଦାୟକ ବାକ୍ୟ ଧ୍ୟାନ କରିବା। ଆଜିର ଆଲୋଚନା ହେଉଛି ପଶୁର ଚିହ୍ନ ଭାଗ ତିନି, ଦି ମାର୍କ ଅଫ୍ ଦ ବିଷ୍ଟ ପାର୍ଟ ଥ୍ରୀ। ବନ୍ଧୁ, ଗତ ଦୁଇ ଦିନ ଆମେ ଆଲୋଚନା କରିଥିଲୁ ପଶୁର ଚିହ୍ନ ବିଷୟରେ। ଚାଲନ୍ତୁ ଆଜି ଏହାର ଶେଷ ଭାଗ ଆଲୋଚନା କରିବା, ପଶୁର ଚିହ୍ନ କ'ଣ। ବନ୍ଧୁ, ବିଶେଷ ଭାବରେ ଈଶ୍ୱରଙ୍କ ନିୟମ ଏବଂ ଚିହ୍ନ କିମ୍ବା ଚିହ୍ନ ବିଷୟରେ କେଉଁ ଚେତାବନୀ ଆମମାନଙ୍କୁ ଦିଆଯାଇଛି ତାହା ବିଶେଷ ଭାବରେ ଆଜି ଆମେ ଚିନ୍ତା କରିବା। ଈଶ୍ୱରଙ୍କ ନିୟମ ବା ବ୍ୟବସ୍ଥା ଏବଂ ଚିହ୍ନ କିମ୍ବା ବିଷୟରେ କେଉଁ ଚେତାବନୀ ଦେଇଅଛି ବା ଦେଇଅଛନ୍ତି ତାହା ଭିତରେ ଆମେ ବିଶେଷ ଭାବରେ ଦେଖିବା। ଯେପରିକି ଆମେ ଦେଖୁ ଈଶ୍ୱରଙ୍କ ଧାର୍ମିକ ନେତାମାନଙ୍କୁ ଚେତାବନୀ ଦିଅନ୍ତି ଯେ କେତେକ ଆଜ୍ଞା କି ମହତ୍ଵ ନାହିଁ। ଏହିପରି ମାଲାକି 7:2-7:9 ସେମାନେ ଏହିପରି କୁହନ୍ତି। ମାତ୍ର ଈଶ୍ୱର କହନ୍ତି କି ଉଦାହରଣ ସ୍ୱରୂପ କିଛି ଶିକ୍ଷକମାନେ ଏଇ ଯେଉଁ କେତେ ଚେତାବନୀ, କେତେ ଆଦେଶ ବା କେତେ ଆଜ୍ଞା ଗୁଡ଼ାକ ସେତେ ମହତ୍ଵ ନାହିଁ ବୋଲି ଦିଅନ୍ତି। ମାତ୍ର ପରମେଶ୍ୱର କହନ୍ତି କି ତୁମେ କେଉଁଦିନ ପବିତ୍ର ରଖିବ ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ। ବନ୍ଧୁ, ଈଶ୍ୱର ଲୋକମାନେ ଲୋକମାନଙ୍କୁ ଚେତାବନୀ ଦିଅନ୍ତି ଯେଉଁମାନେ ସେମାନଙ୍କ କାର୍ଯ୍ୟକାରୀ ତାଙ୍କ ନିୟମ ବିଷୟରେ ସତ୍ୟ ପରିବର୍ତ୍ତେ ସରଳ କାହାଣୀ ପ୍ରଚାର କରନ୍ତି। ଏହିପରି ଯେଶାୟା 9:10 ଆମେ ଦେଖୁଛୁ, ତାଙ୍କ କାର୍ଯ୍ୟ କାହା ପାଇଁ ସେମାନେ ସରଳ ଭାବରେ ଶିକ୍ଷା ଦିଅନ୍ତି। ମାତ୍ର ପବିତ୍ର ବାକ୍ୟ ଯାହା କହିଅଛି ସେଇ ଯେଉଁ ଆଜ୍ଞା ବିଷୟରେ, ସେହି ଆଜ୍ଞା ବିଷୟରେ ସେମାନେ କହନ୍ତି ନାହିଁ। ଏକେ ଯେଉଁମାନେ ଶୈତାନର ପଛେ ପଛେ ଚାଲନ୍ତି, ଶୈତାନର ଆଜ୍ଞା ମାନନ୍ତି, ସେହିମାନେ ସେହି କାର୍ଯ୍ୟକାରୀମାନେ କରନ୍ତି ବୋଲି ପବିତ୍ର ଶାସ୍ତ୍ର ବାଇବଲ କହୁଅଛି। ଆଉ ସେମାନଙ୍କଠାରୁ ଆମେ ସତର୍କ ରହିବାକୁ ପଡ଼ିବ। ଈଶ୍ୱର ଲୋକମାନଙ୍କୁ ତାଙ୍କ ନିୟମର ସତ୍ୟ ବିରୁଦ୍ଧରେ ସେମାନଙ୍କ ହୃଦୟକୁ କଠିନ କରିବାକୁ ଚେତାବନୀ ଦେଉଛନ୍ତି। ଏହିପରି ଜିଖ୍ରିୟ 7:12 ଆମେ ପାଉଛୁ, ବନ୍ଧୁ ଈଶ୍ୱର କହିଛନ୍ତି ଯେ ପୃଥିବୀର ଉତ୍ତେଜନା, ଦୁଃଖଦ ଘଟଣା, ସମସ୍ୟା ଏବଂ ଦୁଃଖ ଆସେ କାରଣ ଲୋକମାନେ ତାଙ୍କ ନିୟମ ପାଳନ କରିବାକୁ ମନା କରନ୍ତି। କାହିଁକି ପୃଥିବୀରେ ଏହିପରି ସମସ୍ୟା, ଘଟଣା, ଦୁଃଖ ତ ଆସେ? ଯେହେତୁ ଲୋକମାନେ ଈଶ୍ୱରଙ୍କ ଆଜ୍ଞା ପାଳନ କରିବା ପାଇଁ ମନା କରିଥାନ୍ତି, ଏଥି କାରଣରୁ ଏହିସବୁ ଆସୁଅଛି। ଏବଂ ଏପରି ଏହାକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିଥିଲେ। ଏହିପରି ଯେଶାୟା ପୁସ୍ତକ 24:4 ଆମେ ଦେଖୁଅଛୁ, ଈଶ୍ୱର ଧାର୍ମିକ ନେତାମାନଙ୍କୁ ଚେତାବନୀ ଦିଅନ୍ତି। କ'ଣ ଚେତାବନୀ ଦିଅନ୍ତି? ଯେଉଁମାନେ ଶେଷ ସମୟର ଭବିଷ୍ୟତବାଣୀ ପ୍ରଚାର କରିବାକୁ ମନା କରନ୍ତି ସେମାନଙ୍କୁ ସତର୍କ ଦେଉଛନ୍ତି କି ଆମେ ଶେଷ କାଳର ଭବିଷ୍ୟତବାଣୀ ପ୍ରଚାର କରିବାକୁ ପଡ଼ିବ ବୋଲି କହନ୍ତି। ଈଶ୍ୱର ଚେତାବନୀ ଦେଇଛନ୍ତି ଯେ ଯେଉଁ ନେତାମାନେ ଶିକ୍ଷା ଦିଅନ୍ତି, କ'ଣ ଶିକ୍ଷା ଦିଅନ୍ତି? ସେଠାରେ ପବିତ୍ର ଜିନିଷଗୁଡ଼ିକ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ ବୋଲି ଯେଉଁ ଲୋକ ଏପରି ଶିକ୍ଷା ଦିଅନ୍ତି, ବିଶେଷ ଭାବରେ ପବିତ୍ର ବିଶ୍ରାମ ବିଷୟରେ ଏବଂ ସାବଧାନ ଜିନିଷଗୁଡ଼ିକ ଯେପରିକି ରବିବାର ତାଙ୍କ କ୍ରୋଧର ସମ୍ମୁଖୀନ ହେବେ, ଯେଉଁମାନେ କି ବିଶ୍ରାମ ବାର ଦିନକୁ ପରିବର୍ତ୍ତେ ରବିବାର ଦିନକୁ କି ସେ ରବିବାର ଦିନରେ ହିଁ ବିଶ୍ରାମ ଦିନ ନିଅ ବୋଲି ପାଳନ କର ବୋଲି ଯେଉଁମାନେ ଶିକ୍ଷା ଦିଅନ୍ତି ସେମାନଙ୍କୁ ପରମେଶ୍ୱର ଏକ ଚେତାବନୀ ଦିଅନ୍ତି। କ'ଣ ଦିଅନ୍ତି? ସାବଧାନ, କି ଈଶ୍ୱରଙ୍କ ଆଜ୍ଞା କେବେ ହେଲେ ଉଲ୍ଲଙ୍ଘନ କରିବ ନାହିଁ। ଏହିପରି ଜିଜିକିଅଲ 22:26-31 ଆମେ ପାଉଅଛୁ। ତାହେଲେ ଯାହାକି ପ୍ରକାଶିତ ବାକ୍ୟ 13:16 ଯାହା କୁହେ କି ଲୋକମାନେ କପାଳର ଲୋକମାନଙ୍କ କପାଳରେ କିମ୍ବା ହାତରେ ପଶୁର ଚିହ୍ନ ପାଇବେ ବୋଲି। ଏଇ ଯେଉଁ ପଶୁର ଚିହ୍ନ କ'ଣ? ଯେଉଁ ଲୋକମାନେ ରବିବାର ଦିନ ପବିତ୍ର ରୂପେ ପାଳନ କରନ୍ତି, ଏଇ ଯେଉଁ ରବିବାର ଦିନ ହେଉଛି ଏକ ଚିହ୍ନ, ଯେଉଁମାନେ ସେମାନଙ୍କ କପାଳରେ ତାଙ୍କ ସେମାନଙ୍କ ହାତରେ ରଖିବେ, ଆଉ ସେମାନେ ଈଶ୍ୱରଙ୍କ କ୍ରୋଧର ପାତ୍ର ହେବେ ବୋଲି ପବିତ୍ର ଶାସ୍ତ୍ର ବାଇବଲ ଆମମାନଙ୍କୁ କହୁଅଛି। ବନ୍ଧୁ, ଯେଉଁମାନେ ଆପଣା କପାଳରେ ଆପଣା ହାତରେ ସେହି ରବିବାର ଦିନର ନେବେ ବା ପାଳନ କରିବେ, ରବିବାର ଦିନକୁ ଏକ ପବିତ୍ର ରୂପେ ଭାବିବେ, ସେମାନେ ଆପଣା କପାଳରେ ଓ ଆପଣା ହାତରେ ନିଅନ୍ତି ସେଇ ଚିହ୍ନ ବୋଲି ଆମେ ଦେଖୁଅଛୁ। 10:16 ଆମେ ପାଉଛୁ କି କପାଳ ମନକୁ ପବିତ୍ରତା କରେ। ରବିବାରକୁ ଏକ ପବିତ୍ର ଦିନ ଭାବରେ ପାଳନ କରିବା ନିଷ୍ପତ୍ତି ଦ୍ୱାରା ଜଣେ ବ୍ୟକ୍ତି କପାଳରେ ଚିହ୍ନ ନେଉଛି। ବନ୍ଧୁ, ରବିବାର ଦିନକୁ ଏକ ପବିତ୍ର ଦିନ ଭାବରେ ପାଳନ କରିବା ଏକ ନିଷ୍ପତ୍ତି ଦ୍ୱାରା ଜଣେ ବ୍ୟକ୍ତି କ'ଣ କରୁଛି? ଆପଣା କପାଳରେ ଚିହ୍ନ ତ ଦେଉଛି ବୋଲି। ହାତ ହେଉଛି କାର୍ଯ୍ୟର ପ୍ରତିଜ୍ଞା। ସେହିପରି ଉପଦେଶ 9:10 ଆମେ ଦେଖୁଛୁ, ଜଣେ ବ୍ୟକ୍ତି ଈଶ୍ୱରଙ୍କ ପବିତ୍ର ବିଶ୍ରାମ ବାରରେ କାର୍ଯ୍ୟ କରି କିମ୍ବା ବ୍ୟବହାରିକ କାରଣ, ଚାକିରି, ପରିବାର ଇତ୍ୟାଦି ପାଇଁ ରବିବାର ନିୟମ ସହିତ ଯାଇ ଚିହ୍ନିତ ହେବ। ଈଶ୍ୱର କିମ୍ବା ପଶୁ ପାଇଁ ଚିହ୍ନ କିମ୍ବା ଚିହ୍ନ ଲୋକମାନଙ୍କ ପାଇଁ ଅଦୃଶ୍ୟ ହେବ। ଆପଣ ପ୍ରକୃତରେ ଈଶ୍ୱରଙ୍କ ଚିହ୍ନ ବିଶ୍ରାମବାର କିମ୍ବା ପଶୁର ଚିହ୍ନକୁ ରବିବାର ଗ୍ରହଣ କରି ନିଜକୁ ଚିହ୍ନଟ କରିବେ, ଯଦିଓ ମନୁଷ୍ୟମାନଙ୍କ ପାଇଁ ଅଦୃଶ୍ୟ। ଈଶ୍ୱର ଜାଣିବେ ଯାହାର ଚିହ୍ନ ଅଛି ସେ ଜାଣନ୍ତି। ଈଶ୍ୱର ଜାଣି ଠିକ ହେଉଛି ଈଶ୍ୱର ଜାଣିବେ ଯାହାର ଚିହ୍ନ ଅଛି। 2 Timothy 2:19 ଆମେ ଏହିପରି ପାଉଅଛୁ। ତାହେଲେ ଯେଶାୟା 58 1:13-14 ଅନୁଆଇ ଶେଷ ଦିନରେ ଈଶ୍ୱର ନିଜ ଲୋକମାନଙ୍କୁ କେଉଁ ନିର୍ଣ୍ଣାୟକ ବାର୍ତ୍ତା ପ୍ରଦାନ କରିବେ। ବନ୍ଧୁ, ଯେପରି ଆମେ ଯିଶାୟା 58:1-14 ପାଉଛୁ, ଉଚ୍ଚ ସ୍ୱରରେ କାନ୍ଧ ତୁରି ପୁଣି ସ୍ୱର ଉତ୍ପୋଦନ କର, ମୋର ଲୋକମାନଙ୍କୁ ସେମାନଙ୍କର ଅପରାଧ କୁହ, ଯଦି ତୁମେ ବିଶ୍ରାମବାର ତୁମର ପାଦକୁ ମୋ ପବିତ୍ର ଦିନରେ ତୁମର ଆନନ୍ଦ କରିବା ଠାରୁ ଦୂରେଇ ରଖ, ଏବଂ ବିଶ୍ରାମ ଦିନକୁ ଆନନ୍ଦ ବୋଲି କୁହ, ତେବେ ତୁମେ ପ୍ରଭୁଙ୍କ ଠାରୁ ନିଜକୁ ଆନନ୍ଦିତ କରିବ। ବନ୍ଧୁ, ଯେବେ ବିଶ୍ରାମ ଦିନରେ ଆମେ ଯଦି ପ୍ରଭୁଙ୍କ ବିଶ୍ରାମ ପାଳନ କରିବା, ତେବେ ଆମେ ଆନନ୍ଦ କରିବା, ଯଦି ନ କରିବା ତେବେ ଆମେ କ'ଣ କରୁଛୁ, ଈଶ୍ୱରଙ୍କ ବିରୁଦ୍ଧରେ ଆମେ ଯାଉଅଛୁ। ସେ ନିଜ ଲୋକମାନଙ୍କୁ କହିବାକୁ କୁହନ୍ତି ଯେ ସେମାନେ ପାପ କରୁଛନ୍ତି, କାରଣ ସେମାନେ ତାଙ୍କର ପବିତ୍ର ଦିନରେ ପଦଦଳିତ ହେଉଛନ୍ତି, ଏବଂ ସେମାନଙ୍କର ବିଶ୍ରାମ ବାର ଛାଡ଼ିବାକୁ କୁହନ୍ତି, ତେଣୁ ସେମାନଙ୍କୁ ଆଶୀର୍ବାଦ କରିପାରିବେ। ସେ ଚାହୁଁଛନ୍ତି ଯେ ତାଙ୍କ ଦୂତ ଉଚ୍ଚ ସ୍ୱରରେ କହନ୍ତୁ, ତେଣୁ ଲୋକମାନେ ଶୁଣନ୍ତୁ, ଧ୍ୟାନ ଦିଅନ୍ତୁ। ଏହିପରି ପ୍ରକାଶିତ 14:9-10-12 ଆମେ ପାଉଛୁ କି ତୃତୀୟ ଦୂତ ଯିଏ ପଶୁର ଚିହ୍ନ ବିଷୟରେ ବାର୍ତ୍ତା ଆଣିଥାଏ, ସେ ମଧ୍ୟ ଉଚ୍ଚ ସ୍ୱରରେ କହନ୍ତି। 9:9 ଆମେ ପାଉଛୁ ଏହିପରି। ବନ୍ଧୁ, ସାଧାରଣ ଭାବରେ ବ୍ୟବହାର କରିବାକୁ ବାର୍ତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ଏକ ଜୀବନ ମୃତ୍ୟୁ ପ୍ରସଙ୍ଗ। ଯୀଶୁ କହିଛନ୍ତି ଯେ ତାଙ୍କର ମେଣ୍ଢା କିମ୍ବା ଲୋକମାନେ ଯେତେବେଳେ ସେମାନଙ୍କୁ ଡାକନ୍ତି, ସେତେବେଳେ ତାଙ୍କୁ ଅନୁସରଣ କରିବେ। 10:16-27। ବନ୍ଧୁ, ରବିବାର ଦିନ ଏକ ପବିତ୍ର ଦିନ ଭାବରେ ପୂଜା କରୁଥିବା ଲୋକମାନଙ୍କ ବାର୍ତ୍ତାମାନ ପଶୁର ଚିହ୍ନ ଅଛି କି? ଅବଶ୍ୟ ନୁହେଁ। ରବିବାର ପୂଜା ଆଇନ ଦ୍ୱାରା ବାଧ୍ୟମୂଳକ ନ ହେବା ପର୍ଯ୍ୟନ୍ତ କାହାର ପଶୁର ଚିହ୍ନ ରହିବ ନାହିଁ। ବନ୍ଧୁ, ମନେ ରଖନ୍ତୁ, ସେହି ସମୟରେ ଯେଉଁମାନେ ପଶୁଙ୍କ ମିଥ୍ୟା ଶିକ୍ଷା ଅନୁସରଣ କରିବାକୁ ଏବଂ ରବିବାର ଦିନ ଉପାସନା କରିବାକୁ ନିଷ୍ପତ୍ତି ନିଅନ୍ତି, ସେହି ପଶୁର ନକଲି ପବିତ୍ର ଦିନ ସେମାନେ ତାଙ୍କ ଚିହ୍ନ ପାଇବେ। ଯେଉଁମାନେ ଯୀଶୁଙ୍କୁ ଅନୁସରଣ କରନ୍ତି ଏବଂ ତାଙ୍କ ସତ୍ୟକୁ ମାନନ୍ତି, ସେମାନେ ତାଙ୍କର ବିଶ୍ରାମ ଦିନକୁ ପବିତ୍ର ରଖିବେ ଏବଂ ତାଙ୍କର ଚିହ୍ନ ଗ୍ରହଣ କରିବେ। ଭବିଷ୍ୟତରେ ଯେଉଁମାନେ ପଶୁର ଚିହ୍ନକୁ ପ୍ରତ୍ୟାଖ୍ୟାନ କରିବାକୁ ଆଶା କରନ୍ତି, ସେମାନେ ବର୍ତ୍ତମାନ ଯୀଶୁଙ୍କ ବିଶ୍ରାମ ପତାକା ତଳେ ପାଦ ଦେବା ଉଚିତ। ଯେଉଁମାନେ ତାଙ୍କ କଥା ମାନନ୍ତି ସେମାନେ ସେମାନଙ୍କ ପାଇଁ ତାଙ୍କର ଶକ୍ତି ଉପଲବ୍ଧ। ପ୍ରେରିତମାନଙ୍କ କାର୍ଯ୍ୟ ବିବରଣ 5:32 ଆମେ ଏହିପରି ପାଉଅଛୁ। ତାଙ୍କ ବିନା ଆମେ କିଛି କରିପାରିବୁ ନାହିଁ। ବନ୍ଧୁ, ଏହିପରି 15:5 ପାଉଛୁ, ତାଙ୍କ ସହିତ ଆମେ ସବୁକିଛି କରିପାରିବା, ସବୁକିଛି ସମ୍ଭବ ବୋଲି 10:2 ଆମେ ପାଉଅଛୁ। ବନ୍ଧୁ, ପ୍ରକାଶିତ ପୁସ୍ତକ ଅନୁଆଇ ଜହନ ଈଶ୍ୱରଙ୍କ ଅନନ୍ତ ରାଜ୍ୟରେ କିଏ ଦେଖିଲେ? 3 ଗୁଣ ଏବଂ ଅତ୍ୟନ୍ତ ସ୍ପଷ୍ଟ ଯେଉଁମାନଙ୍କର ଈଶ୍ୱରଙ୍କ ଚିହ୍ନ ଅଛି, 1 ତାଙ୍କର ବିଶ୍ରାମ ବାର, 1 ସେମାନଙ୍କ କପାଳରେ ପ୍ରକାଶିତ ବାକ୍ୟ 2:7-3:4। ଯେଉଁମାନେ ପଶୁ କିମ୍ବା ତାଙ୍କ ପ୍ରତିମୂର୍ତ୍ତି ସହିତ ପରିଚିତ ହେବାକୁ ମନା କରୁଥିଲେ ଏବଂ ଯେଉଁମାନେ ସେମାନଙ୍କ କପାଳରେ ଚିହ୍ନ କିମ୍ବା ନାମ ଲେଖିବାକୁ ମନା କରୁଥିଲେ, ଏହିପରି ପ୍ରକାଶିତ ବାକ୍ୟ 15:2 ପାଉଅଛୁ। ଯେଉଁ ଲୋକମାନେ ଆଜି ଏବଂ ଅନନ୍ତକାଳ ପାଇଁ ଯୀଶୁଙ୍କ ଯେଉଁଠାରେ ଆଗେଇ ଆସନ୍ତି, ଅନୁସରଣ କରନ୍ତି, ପ୍ରତ୍ୟେକ ଜିନିଷ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରନ୍ତି। ବନ୍ଧୁ, ଯୀଶୁ ଆଜି ଲୋକମାନଙ୍କୁ କ'ଣ କହୁଛନ୍ତି? ବନ୍ଧୁ, ଯିଏ ମୋତେ ଅନୁସରଣ କରେ ସେ ଅନ୍ଧକାରରେ ଚାଲିବ ନାହିଁ, ବରଂ ଜୀବନ ଆଲୋକ ପାଇବ। ବର୍ତ୍ତମାନ ଯେତେ ଲୋକ ପରମେଶ୍ୱରଙ୍କୁ ଅନୁସରଣ କରୁଛନ୍ତି, ତାଙ୍କ ବାକ୍ୟ ମାନି ଚାଲୁଛନ୍ତି, ତାଙ୍କ ଆଜ୍ଞା ଅନୁସାରେ ସେମାନେ ଚାଲୁଛନ୍ତି, ସେମାନେ କ'ଣ ପାଇବେ? ଅନନ୍ତ ଜୀବନ ପାଇବେ ବୋଲି ପବିତ୍ରଶାସ୍ତ୍ର ବାଇବଲ କହୁଛି। ଆଉ ଯୀଶୁ ନିଜେ କହୁଛନ୍ତି କି ଯିଏ ମୋତେ ଅନୁସରଣ କରେ ସେ ଅନ୍ଧକାରରେ ଚାଲିବ ନାହିଁ ବରଂ ଜୀବନର ଆଲୋକ ପାଇବେ ବୋଲି ଆମେ ଦେଖୁଅଛୁ। ହଁ ବନ୍ଧୁ, ଚମତ୍କାର ପ୍ରତିଜ୍ଞା, ଯଦି ଆମେ ତାଙ୍କୁ ଅନୁସରଣ କରୁ ତେବେ ଆମେ ଅନ୍ଧକାରରେ ଶେଷ ହେବାକୁ ହେବ ନାହିଁ ବରଂ ଗୌରବମୟ ସତ୍ୟ ପାଇବୁ। ଆହୁରି ମଧ୍ୟ ତାଙ୍କୁ ଅନୁସରଣ କରିବା ଏବଂ ତାଙ୍କ ବିଶ୍ରାମବାର ପାଳନ କରିବା, ଆମ କପାଳରେ ଈଶ୍ୱରଙ୍କ ଚିହ୍ନ ରହିବ ରଖିବ ଏବଂ ଆମକୁ ଉଭୟଙ୍କର ମହାମାରୀଙ୍କର ବା ଭୟଙ୍କର ମହାମାରୀର ରକ୍ଷା କରିବ। ଏହିପରି ଗୀତ ସଂହିତା ତାର 91:10 ଆମେ ପାଉଅଛୁ, ପରମେଶ୍ୱର ଏହିପରି ଆମମାନଙ୍କୁ ସାହାଯ୍ୟ କରିବ। ଯାହା ଅବଜ୍ଞାକାରୀଙ୍କ ଉପରେ ପଡ଼ିବ ସେହି ମହାମାରୀ, ଭୟଙ୍କର ମହାମାରୀ, ପ୍ରକାଶିତ 16 ଯାହା ଆମେ ପାଉଅଛୁ। ଏହା ମଧ୍ୟ ଯୀଶୁଙ୍କ ଦ୍ୱିତୀୟ ଆଗମନରେ ଅନୁବାଦ ପାଇଁ ପ୍ରସ୍ତୁତ ବୋଲି ଚିହ୍ନିତ କରେ। ବନ୍ଧୁ, ଈଶ୍ୱର ଆମକୁ କେତେ ଆଶୀର୍ବାଦ, ସୁରକ୍ଷା ଏବଂ ନିଶ୍ଚତା ପ୍ରଦାନ କରିଛନ୍ତି। ଏକ ଜରୁରୀ ସତର୍କ, ତୁମେ ଅଧିକ ଚମତ୍କାର ସୂଚନା ଆବିଷ୍କାର କରିବ ଯେତେବେଳେ ତୁମେ 9ଟିର ଅନ୍ତିମ 3ଟି ଅଧ୍ୟୟନ ଯାହା ଆମେ ପଢ଼ୁଛୁ ପ୍ରଥମ ଅଧ୍ୟୟନ କରିବ, ଯାହା ପ୍ରକାଶିତ ବାକ୍ୟ 14:6-14 ର ତିନି ଦୂତଙ୍କ ବାର୍ତ୍ତା ସହିତ କାର୍ଯ୍ୟ କରେ। ଏହି ପୁସ୍ତକରେ ପୃଥିବୀର ଅନ୍ତିମ ଦ୍ୱନ୍ଦ୍ୱରେ ଯୁକ୍ତରାଷ୍ଟ୍ର ଭୂମିକା ଆମେ ଦେଖୁଅଛୁ। ଈଶ୍ୱର, ଚର୍ଚ୍ଚ ଏବଂ ଧର୍ମ କିପରି ଜଡ଼ିତ ହେବ ତାହା ବିଷୟରେ ଆମେ ଦେଖୁଛୁ। ପୃଥିବୀର ଅନ୍ତିମ ଯୁଦ୍ଧରେ କେଉଁ ବିଶ୍ୱ ଅବସ୍ଥା ସୃଷ୍ଟି କରିବ ତାହା ବିଷୟ ବି ଆମେ ଦେଖୁଅଛୁ। ଶୈତାନର ବ୍ୟାଖ୍ୟା କରିବ କୋଟି କୋଟି ପ୍ରତାରଣା ପାଇଁ ଆଶ୍ଚର୍ଯ୍ୟଜନକ ରଣନୀତି। ଯଦି ଆପଣ ପ୍ରଶ୍ନ କରୁଛନ୍ତି ଯେ ବିଶ୍ରାମବାରକୁ ରବିବାରକୁ ବଦଳାଇବା ପାଇଁ ପ୍ରଭୁଙ୍କ ଦାବି ବିଷୟରେ ପ୍ରୋଟେଷ୍ଟାଣ୍ଟ ଚର୍ଚ୍ଚ ଗୁଡ଼ିକ କ'ଣ କହିବେ, ପରବର୍ତ୍ତୀ ଯଦି ଆମେ ଦେଖିବା, ଚାଲନ୍ତୁ କ'ଣ କହିବେ। ଆପଣଙ୍କୁ ତାଙ୍କର ପବିତ୍ର ସପ୍ତମ ଦିନ ବିଶ୍ରାମ ଦିନ ପାଳନ କରିବାକୁ କହୁଛନ୍ତି ଯେ ଆପଣ ତାଙ୍କ ପରିତ୍ରାଣକୁ ଗ୍ରହଣ କରିଅଛନ୍ତି ଏବଂ ସେ ଯେଉଁ ଆଡ଼େ ଯାଆନ୍ତି ତାଙ୍କୁ ଅନୁସରଣ କରିବେ। ତାଙ୍କର ବିଶ୍ରାମ ଦିନକୁ ପବିତ୍ର ରଖିବା ପାଇଁ ଆପଣ ବର୍ତ୍ତମାନ ନିଷ୍ପତ୍ତି ନେଉଛନ୍ତି କି? ତାହେଲେ ବନ୍ଧୁ, ଚାଲନ୍ତୁ ସେହି ବିଶ୍ରାମ ଦିନ ଯାହା ଆମମାନଙ୍କ ପାଇଁ, ତୁମମାନଙ୍କ ପାଇଁ ଦିଆଯାଇଛି, ବିଶ୍ରାମ ଦିନ ଗୁଡ଼ିକ ପବିତ୍ର ରଖିବା ପାଇଁ ଏହା ଏକ ଆଦେଶ ଈଶ୍ୱରଙ୍କ ଠାରୁ ଆମେ ପାଇଅଛୁ। କିନ୍ତୁ ସେହି ବିଶ୍ରାମ ଦିନ ରବିବାର ନୁହେଁ ବନ୍ଧୁ, ସେହି ହେଉଛି ସପ୍ତମ ଦିନ, ଶନିବାର ଦିନ। ଏହା କୁହାଯିବ ଏବଂ କିଛି ବିଜୟର ପ୍ରଦର୍ଶନ ସହିତ ବିଶ୍ରାମ ଦିନ ସପ୍ତମରୁ ସପ୍ତାହର ପ୍ରଥମ ଦିନକୁ ସ୍ଥାନାନ୍ତର କରାଯାଇଥିଲା। ଏପରି କାରବାରର ରେକର୍ଡ କେଉଁଠି ମିଳିବ? ନୂତନ ନିୟମରେ ନୁହେଁ, ସମ୍ପୂର୍ଣ୍ଣ ନୁହେଁ। ସପ୍ତାହର ସପ୍ତମରୁ ପ୍ରଥମ ଦିନ ବିଶ୍ରାମ ଅନୁଷ୍ଠାନର ପରିବର୍ତ୍ତନ ବିଷୟରେ କୌଣସି ଶାସ୍ତ୍ର ପ୍ରମାଣ ଦେଇପାରିବ ନାହିଁ। ଏଥିଯୋଗୁଁ ପରମେଶ୍ୱରଙ୍କ ବାକ୍ୟ ଯାହା କୁହାଯାଉଛି ସେହି ବାକ୍ୟ ଅନୁସାରେ ଆମେ ବର୍ତ୍ତମାନ କହୁଛୁ। ଯେପରିକି କାଥୋଲିକ ଆପଣ ଆଦି ପୁସ୍ତକରୁ ପ୍ରକାଶିତ ପର୍ଯ୍ୟନ୍ତ ବାଇବଲ ପଢ଼ିପାରନ୍ତି ଏବଂ ଆପଣ ରବିବାର ପଢ଼ିବାକୁ ଅନୁମତି ଦେଉଥିବା ଗୋଟିଏ ଧାଡ଼ି ପାଇବେ ନାହିଁ। ଶନିବାର ଦିନ ଧାର୍ମିକ ପାଳନ କରାଯାଏ, ଯେଉଁଦିନ କ୍ୟାଥଲିକ୍ ମାନେ କେବେ ପବିତ୍ର କରନ୍ତି ନାହିଁ ବା ପାଳନ କରନ୍ତି ନାହିଁ। ବନ୍ଧୁ, ଶେଷରେ ଏହି ବିଷୟରେ ଖ୍ରୀଷ୍ଟଙ୍କ ସାକ୍ଷ୍ୟ ଅଛି। 2:27 ସେ କୁହନ୍ତି, ବିଶ୍ରାମବାର ମନୁଷ୍ୟ ପାଇଁ ନୁହେଁ, ବିଶ୍ରାମବାର ମନୁଷ୍ୟ ପାଇଁ ତିଆରି କରାଯାଇଥିଲା। ଏହି ଅନୁଚ୍ଛେଦରୁ ଏହା ସ୍ପଷ୍ଟ ଯେ ବିଶ୍ରାମବାର କେବଳ ଇସ୍ରାଏଲୀୟମାନଙ୍କ ପାଇଁ ନୁହେଁ, ଯେହେତୁ ପାଲ ଏବଂ ହେଙ୍ଗଷ୍ଟନ୍ ଆମକୁ ବିଶ୍ୱାସ କରିବେ, କିନ୍ତୁ ମନୁଷ୍ୟ ପାଇଁ ନୁହେଁ ଅର୍ଥାତ୍ ଜାତି ପାଇଁ। ତେଣୁ ଆମେ ସିଦ୍ଧାନ୍ତ ନେଉଛୁ ଯେ ବିଶ୍ରାମ ଦିନ ଆରମ୍ଭରୁ ପବିତ୍ର କରାଯାଇଥିଲା ଏବଂ ଏହା ଆଦମଙ୍କୁ ଏଦନରେ ମଧ୍ୟ ଦିଆଯାଇଥିଲା। ସେହି ସମସ୍ତ ଅନୁଷ୍ଠାନ ମଧ୍ୟରୁ ଇସ୍ରାଏଲ ଈଶ୍ୱର ସମସ୍ତଙ୍କ ଲୋକଙ୍କୁ ଦେଇଥିଲେ ସେହି ବିଶ୍ରାମ ଦିନ। ଏତେ ଯୋଗୁଁ ପ୍ରିୟ ବନ୍ଧୁ, ଚାଲନ୍ତୁ ସେହି ପରମେଶ୍ୱରଙ୍କ ଚିହ୍ନ ଆମେ ଗ୍ରହଣ କରିବା, ଯେଉଁ ଚିହ୍ନ ପରମେଶ୍ୱର ଆମମାନଙ୍କୁ ଦେଇଅଛନ୍ତି କି ସେହି ବିଶ୍ରାମ ଦିନ। ଚାଲନ୍ତୁ ସେହି ବିଶ୍ରାମ ଦିନ ଯେପରିକି ଆମେ ଗ୍ରହଣ କରିପାରିବା, ଈଶ୍ୱରଙ୍କ ବାକ୍ୟ ଯେପରି ଆମେ ମନରେ ରଖିପାରିବା, ତାଙ୍କ ଆଜ୍ଞା ଯେପରି ପାଳନ କରିପାରିବା, ତା ପାଇଁ ଚାଲନ୍ତୁ ପରମେଶ୍ୱରଙ୍କ ଠାରେ ଆମେ ଅନୁରୋଧ କରି ପ୍ରାର୍ଥନା କରିବା। ହେ ଆମମାନଙ୍କ ସର୍ବଶକ୍ତି ସର୍ବଜ୍ଞାନୀ ପ୍ରେମର ସାଗର ଦୟାମୟ ଅନ୍ତର୍ଯ୍ୟାମୀ ଅନୁଗ୍ରହ ପରମ ପିତା, ଧନ୍ୟବାଦ ଅର୍ପଣ କରୁଅଛୁ ପ୍ରଭୁ। ବର୍ତ୍ତମାନ ଯେଉଁ ବାକ୍ୟ ତୁମ ଭକ୍ତମାନଙ୍କୁ ଶୁଣାଇଲେ ସେହି ବାକ୍ୟ ଅନୁସାରେ ଆମମାନଙ୍କୁ ଚାଲିବା ପାଇଁ ବୁଦ୍ଧିରେ ଜ୍ଞାନରେ ଶକ୍ତିରେ ପରିପୂର୍ଣ୍ଣ କର। ଆମ ପାପ ସବୁ ତୁମ ସେହି ବହୁମୂଲ୍ୟ ରକ୍ତରେ ପରିଷ୍କାର ରୂପେ ଧୋଇ ଦିଅ। ଆଉ ପରିଶେଷ ଯେବେ ତୁମେ ତୁମ ସେହି ସହସ୍ର ଦୂତଙ୍କ ସହ ଆସିବେ ସେତେବେଳେ ଆମମାନଙ୍କୁ ଏକ ବାସସ୍ଥାନ ଦିଅ ବୋଲି ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଙ୍କ ମଧୁରମୟ ନାମରେ ଏହି ଛୋଟ ବିକ୍ଷୋଭ ଅଛି ଶୁଣି ଗ୍ରହଣ କର, ଆମେନ୍।
প্রিয় শ্রোতা, আমি আশা করুছু যে আমার কার্যক্রম আপনার পসন্দ লাগুব। আপনার মতামত জনাই আমার এই ঠিকার যোগাযোগ করতু। আমার ঠিকা আডভেটেজ মিডিয়া সেটর এসডিএ মিশন কম্পাউন্ড সাি পার্ক পুণে 411037 মহারাষ্ট্র, বা খোলতু আমার ওয়েবসাইট যেকোন আন্ড্রয়েড ফোন স্মার্টফোন ডেস্কটপ ল্যাপটপ কিংবা ট্যাবলেট। আমার ওয়েবসাইট www.awr.org/ori এবং www.adventistmediacenterindia.org। অ্যাডভেন্টিস্ট মিডিয়া সেন্টার ইন্ডিয়ার স্পেলিং হচ্ছে ADVENTISTMEDIACENTRE INDIA। অথবা ডাউনলোড করন্তু আমার মোবাইল অ্যাপ, আপনার মোবাইল প্লে স্টোর কু যাঁতু আউ টাইপ করন্তু দ্য ভয়েস অফ হোপ আউ ডাউনলোড করন্তু। ঈশ্বর আপনার আশীর্বাদ করন্তু। ধন্যবাদ।
ଆପଣ ଆଡଭେଣ୍ଟିଷ୍ଟ ଫଲ ରେଡ଼ିଓ ଓଡ଼ିଆ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଅଧିକ ସୂଚନା ପାଇବା ପାଇଁ ଆମ ସହ ସଂଯୋଗ କରନ୍ତୁ। 1-800-833-2231 କିମ୍ବା bible@awr.org।